ଜୟ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା ଭକ୍ତ ବିଷ୍ଣୁପ୍ରିୟାଙ୍କ ବିଷୟରେ, ତାଙ୍କର ଜଗନ୍ନାଥଙ୍କ ପ୍ରତି କିପରି ଭକ୍ତି ଥିଲା, ସେ କାହିଁକି ପ୍ରସିଦ୍ଧ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେ ହେଉଛନ୍ତି ସେହି ଦାରୁବ୍ରହ୍ମ ରୂପୀ ପରମବ୍ରହ୍ମ ଶ୍ରୀ ଜଗନ୍ନାଥ ମହାପ୍ରଭୁ। ସେ ଅଲୌକିକତା ଓ ଅପୂର୍ବ ଲୀଳା କାରନାମା ସହିତ ଭକ୍ତଜନଙ୍କ ହୃଦୟ କନ୍ଦରରେ ଅବସ୍ଥାନ କରିଥାନ୍ତି। ବଡ଼ ଭାଇ ଶ୍ରୀ ବଳଭଦ୍ର, ସୁନାଭଉଣୀ ଦେବୀ ସୁଭଦ୍ରା ଓ ଆୟୁଧ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ସହିତ ରତ୍ନସିଂହାସନରେ ବସି ସାଧୁ ସନ୍ଥ ଓ ତାଙ୍କର ଅଗଣିତ ଭକ୍ତବୃନ୍ଦଙ୍କୁ କୃପା ଦୃଷ୍ଟିରେ ଅହରହ ନଜର ରଖିଥାନ୍ତି। ସୁଦୂର ଜୟପୁରର ମହାରାଜା ଜୟ ସିଂହଙ୍କ କନ୍ୟା ହେଲେ ରାଜଜେମା ବିଷ୍ଣୁପ୍ରିୟା। ଭଗବାନଙ୍କୁ ବିଶ୍ୱାସର ସହିତ ଆରାଧନା କରିବାରେ କେବେ ବି ଅବହେଳା କରନ୍ତି ନାହିଁ ରାଜା, ରାଣୀ ଓ ରାଜକୁମାରୀ ବିଷ୍ଣୁପ୍ରିୟା। ରାଜାରାଣୀଙ୍କ ଏକମାତ୍ର କନ୍ୟା ବିଷ୍ଣୁପ୍ରିୟା ମଧ୍ୟ ପିଲାଟି ବେଳୁ ଶ୍ରୀକୃଷ୍ଣଙ୍କୁ ଖୁବ୍ ଭକ୍ତି କରନ୍ତି। ରାଜା ଜୟ ସିଂ ପୁରୀ ଶ୍ରୀକ୍ଷେତ୍ର ଧାମର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ। ରାଜକୁମାରୀ ବିଷ୍ଣୁପ୍ରିୟା ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ଅଲୌକିକତା ତଥା ଅନେକ ଆଧ୍ୟାତ୍ମିକ ଅନୁଭୂତି ସମ୍ପର୍କରେ ଶୁଣି ନିଜ ମନ ଓ ପ୍ରାଣକୁ ମହାପ୍ରଭୁଙ୍କଠାରେ ଅର୍ପଣ କରିଦେଇଥିଲେ। ରାଜଜେମା ବିଷ୍ଣୁପ୍ରିୟାଙ୍କ ପ୍ରତ୍ୟେକ ମୁହୂର୍ତ୍ତ କେବଳ ଶ୍ରୀ ଜଗନ୍ନାଥଙ୍କ ଚିନ୍ତା ଓ ଚେତନାରେ କଟିଯାଉଥିଲା। ଏକଦା ପୁରୀ ଶ୍ରୀମନ୍ଦିରରୁ ଜନୈକ ସେବକ ରାଜନଗରରେ ପହଞ୍ଚିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତମୟ ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କଲେ ରାଜା, ରାଣୀ ଓ ରାଜକୁମାରୀ ବିଷ୍ଣୁପ୍ରିୟା। ରାଜା ଓ ରାଣୀ ପୁରୀ ସେବକଙ୍କୁ ଯଥେଷ୍ଟ ମାତ୍ରାରେ ସ୍ୱର୍ଣ୍ଣାଳଙ୍କାର ଭେଟି ଦେଇ ପ୍ରଣାମ ପ୍ରଦାନ କଲେ। ମାତ୍ର ରାଜକୁମାରୀ ବିଷ୍ଣୁପ୍ରିୟା ସେବକଙ୍କୁ ଏକ ଯଉମୁଦା ଚିଠିଟିଏ ଧରାଇଦେଲେ। ଏହି ଯଉମୁଦା ଚିଠିଟିରେ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରାଜାଜେମା ବିଷ୍ଣୁପ୍ରିୟାଙ୍କର ମନକଥା ଉଲ୍ଲେଖ ଥିଲା। ଏହି ଚିଠିଟିର ଠିକଣାରେ ଲେଖାଯାଇଥିଲା, ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଶ୍ରୀକ୍ଷେତ୍ର ପୁରୀ। ପଣ୍ଡା ସେବକଙ୍କୁ ପାରିଶ୍ରମିକ ହିସାବରେ 20 ସ୍ୱର୍ଣ୍ଣମୁଦ୍ରା ଦେଇଥିଲେ ରାଜକୁମାରୀ। ପଣ୍ଡା ଜଣକ ଚିଠିଟି ରାଜକୁମାରୀଙ୍କଠୁ ନେଇ ସେଠାରୁ ବିଦାୟ ନେଇ ଆସିଲେ। ଚିଠିର ଲଫାଫା ଭିତରେ ବୋଧେ ମୂଲ୍ୟବାନ କିଛି ଅଳଙ୍କାର ରହିଥିବ ଭାବି ଲୋଭୀ ପଣ୍ଡା ଜଣକ ଚିଠିଟିକୁ ବାଟରେ ଚିରିଦେଲେ। କିନ୍ତୁ ସେବକ ଜଣକ ଚିଠିଟି ଚିରି ଭିତରେ କୌଣସି ଅଳଙ୍କାର ପାଇନଥିଲେ, ବରଂ ସେଥିରେ କିଛି ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲେଖାଥିଲା। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରାଜକୁମାରୀ ଲେଖିଥିବା ଚିଠିଟିକୁ ପଢ଼ିଲେ ପଣ୍ଡା ଜଣକ। ସେଥିରେ ରାଜକୁମାରୀ ବିଷ୍ଣୁପ୍ରିୟା ସଂସ୍କୃତରେ ଲେଖିଥିଲେ, ହେ ପୁରୁଷୋତ୍ତମ ରତ୍ନାକର, ଆପଣଙ୍କର ଗୃହ ଓ ସାରା ବ୍ରହ୍ମାଣ୍ଡର ଅନ୍ନଦାତ୍ରୀ ଜଗଜ୍ଜନନୀ ଶ୍ରୀ ମହାଲକ୍ଷ୍ମୀ ଆପଣଙ୍କ ଗୃହିଣୀ। ଆପଣଙ୍କର କି ଅଭାବ ଅଛି ଯେ ଏ ଦିନହୀନ ଆପଣଙ୍କୁ କ'ଣ ବା ଦାନ କରିବ? ଆପଣ ଦ୍ୱାପର ଯୁଗର ଗୋପାଳ ଓ ଗୋପୀମାନଙ୍କ ମନ ଓ ପ୍ରାଣକୁ ଅପହରଣ କରି ନେଇଯାଇଥିଲେ, ତେଣୁ ଏ ଦିନହୀନ ଆପଣଙ୍କ ନିକଟରେ ତାର ମନ ଓ ପ୍ରାଣକୁ ଅର୍ପଣ କରୁଛି। ଆପଣ ମହାପ୍ରଭୁ ଦୟାକରି ତାହାକୁ ଗ୍ରହଣ କରନ୍ତୁ। ଚିଠିଟି ପଢ଼ିସାରି ପଣ୍ଡା ସେବକ ତାତ୍ସଲ୍ୟରେ ହସି ହସି ଚିଠିଟିକୁ ଫୋପାଡ଼ିଦେଲେ। ପଣ୍ଡା ସେବକ ମହାପ୍ରଭୁଙ୍କର ଦୈନିକ ସେବା ଅର୍ଚ୍ଚନା କରି ମଧ୍ୟ ଟିକିଏ ବି ଜାଣିପାରିଲେନି ଯେ ମହାପ୍ରଭୁଙ୍କର ହସ୍ତ, ପାଦ, କର୍ଣ୍ଣ ଓ ଚକ୍ଷୁ ମାଧ୍ୟମରେ ଜଗତର ସବୁକିଛି ଜାଣିପାରନ୍ତି, ଦେଖିପାରନ୍ତି ଓ ଶୁଣିପାରନ୍ତି ବୋଲି। ମହାବାହୁ ତାଙ୍କର ହସ୍ତରେ ଅସାଧ୍ୟ ସାଧନ କରିଥାନ୍ତି ବୋଲି ସେ ସେହି ଚିଠିଟିକୁ ଅଦୃଶ୍ୟରେ ଆଣି ଦୟଣାମାଳ ମଝିରେ କଣ୍ଠସ୍ଥଳୀରେ ପିନ୍ଧିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତ ଭକ୍ତଙ୍କର ଭକ୍ତି, ପ୍ରେମ ଓ ଯତ୍ନକୁ ଯଥେଷ୍ଟ ସମ୍ମାନ ଦେଇଥାନ୍ତି। ପଣ୍ଡା ଜଣକ ସେହିଦିନ ରାତିରେ ସ୍ୱପ୍ନ ଦେଖିଲେ। ଶ୍ରୀ ଜଗନ୍ନାଥ ତାଙ୍କୁ କହୁଛନ୍ତି, ତୋର ଯାହା କିଛି ପ୍ରାପ୍ୟ ତୁ ତ ନେଲୁ, ମାତ୍ର ମୋର ଧନକୁ ମୋତେ ଦେଲୁ ନାହିଁ କାହିଁକି? ବିଷ୍ଣୁପ୍ରିୟା ମୋର ପରମ ଭକ୍ତ, ସେ ଶ୍ରଦ୍ଧାରେ, ପ୍ରେମରେ, ଭକ୍ତିରେ ଦେଇଥିବା ଚିଠିଟିକୁ ମୋତେ ଦେଲୁ ନାହିଁ କାହିଁକି? ତାହା ସାମାନ୍ୟ କାଗଜ ନୁହେଁ, ମୋ ଲାଗି ତାହା ହୀରା, ମୋତି ଓ ମାଣିକ୍ୟଠାରୁ ବି ଅଧିକ ମୂଲ୍ୟବାନ। ତୁ କାଲି ସକାଳେ ଆସି ଦେଖିବୁ ମୁଁ ସେହି ଚିଠି ଖଣ୍ଡକୁ କେମିତି ମୋ ହୃଦୟରେ ମାଳି କରିକି ପିନ୍ଧିଛି। ସ୍ୱପ୍ନ ଦେଖି ପଣ୍ଡା ସେବକଙ୍କ ନିଦ ଭାଙ୍ଗିଗଲା। ସକାଳୁ ସହଳ ମନ୍ଦିର ଯାଇ ରତ୍ନ ସିଂହାସନ ଉପରେ ଶ୍ରୀ ଜଗନ୍ନାଥଙ୍କୁ ଦେଖନ୍ତି ତ ସତ କଥା ତ, ସ୍ୱପ୍ନ ଅନୁଯାୟୀ ଦୟଣାମଳ ମଝିରେ ସେହି ଚିଠିଟି ରହିଛି। ତତ୍କ୍ଷଣାତ୍ ନିଜର ଭୁଲ ବୁଝିପାରି ସେବକ ଜଣକ ସେଇଠି କଇଁ କଇଁ ହୋଇ କାନ୍ଦି ଉଠିଲେ। ନିଜର ଭୁଲକୁ ସ୍ୱୀକାର କରିବା ସହିତ ମହାପ୍ରଭୁଙ୍କୁ ସେହିଠାରେ କ୍ଷମା ମାଗିଲେ। ଏବେ ମଧ୍ୟ ରାଜକୁମାରୀଙ୍କ ସେହି ସଂସ୍କୃତ ଭାଷାରେ ଲିଖିତ ଚିଠିଟି ରହିଛି। ଏହି ନୀଳାଚଳ ଧାମ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଜନଙ୍କ ପ୍ରେମ ଓ ଭକ୍ତିର ଅନେକ ଉଦାହରଣ ଓ ଦୃଷ୍ଟାନ୍ତ ରହିଛି। ଭକ୍ତର ଅନାବେଳ ପ୍ରେମ ଓ ସ୍ୱଚ୍ଛ ହୃଦୟର ଭକ୍ତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହୃଦୟ କନ୍ଦର ଦୋହଲି ଉଠିଥାଏ। ଧନ୍ୟବାଦ। ଜୟ ଜଗନ୍ନାଥ।